ଯଦି କେବେ ଭେଟ ହୁଅନ୍ତି ଈଶ୍ୱର, ମୁଁ ତୋ ଛଡ଼ା କିଛି ଆଉ ମାଗିବି ନାହିଁ। ହଁ ଯଦି କେବେ ଭେଟ ହୁଅନ୍ତି ଈଶ୍ୱର, ମୁଁ ତୋ ଛଡ଼ା କିଛି ଆଉ ମାଗିବି ନାହିଁ। ଆଗାମୀ ଅୟୁତ ଜନ୍ମ ସାଥିରେ ଲେଖିବାକୁ ଦେବି।
ଯଦି